ओम शांति। आज साकार महावाक्य 17 जनवरी 2025 मधुर सन्तान मने तुमि मने भारतर अति मूल्यवान सेवकट तुमको निजर तन मन धन द्वारा श्रीमत आधार रामराज्य करने प्रश्न सच्चा अलौकिक सेवा कौन जहाँ वर्तमान तुम्हें पिला मने ही करुछ उत्तर तुम्हें संतान मने गुप्त रीति रे श्रीमत आधार रे पावन भूमि सुखधाम स्थापना करुछ एहा ही हेउछि भारतर सच्चा अलौकिक सेवा तुम्हें मने बेहद पितांकर श्रीमत अनुसार समस्त को रावणर जेल रु मुक्त करुछ सेतिपाई तुमे निजे पवित्र होई अन्य मानको पवित्र करुछ गीत नयन हीन को राहु दिखाओ। ओम शांति। हे प्रभु ईश्वर परमात्मा कहिबा आउ पिता कहिबारे कित्ते अंतर रहिछे हे ईश्वर हे प्रभु कहिबा द्वारा कित्ते सम्मान रहिथाए आउ पुणे तांको पिता कहिथांती तेबे पिता आज्ञार बहुत साधारण पिता तो अनेक अच्छा प्रार्थन कही हे प्रभु हे ईश्वर बाबा कहीं कहते ना सी तो परम पिता अटंती ना किंतु बाबा शब्द कहवा द्वारा दुनिया रे साधारण भावी ने किंतु परमात्मा शब्द श्रेष्ठ हो जाऊ डाकि हे प्रभु नयन हिम को राह बताओ आत्मा मन कहते बाबा आम को मुक्ति जीवन मुक्तिर रास्ता देखाओ प्रभु अक्षर केते उच्च पिता शब्द साधारण अटे एठारे तुम्हें जानुछ जे बाबा आसी बुझाऊ लौकिक रीति रे तो पिता अनेक अच्छा डाकुंत तुम्हें माता पिता केते साधारण अक्षर अटे ईश्वर बा प्रभु कहले भविथांति जे से कौन नकरी पारंते एबे तुमे संतान मने जानिछ जे पिता आसिछन्ते बाबा बहु श्रेष्ठ ओ सहज रास्ता देखाउछन्ते बाबा कहुछन्ते मोर संतान मने तुमे मने रावणर मतरे चली काम अग्नि रे जळी भस्मीभूत होई जाइछ एबे मो तुमको पवित्र करि घरको नेबा पई आसिछि बाबा को एथिपाई डाकी थांती जे आसी पतित रू पवित्र कर बाबा कहुछंती मु तुमर सेवा पई आसीछि तुमे संतान माने मध्य भारतर अलौकिक सेवारे रहिछ जेउ सेवा तुम बिना आउ केही करि पारिबे नाहि तुमे भारत पई ही करुछ श्रीमद आधार रे पवित्र होई भारत को पवित्र करुछ बापू गांधीजी मध्य आशा थिला जे भारत रामराज्य हो किंतु केही मनुष्य तो रामराज्य तयारी करि परिबे नाही नहले प्रभु को पतित पवन कही काहे के डाकंते एबे तुम संतान मनकर भारत पै केते प्रेम रहिछि तुमे ही तो खास भारतर व साधारण रूपे सारा दुनिया रो प्रकृत सेवा करुछ तुमे जानिछ जे बाबा भारत को पुनर्बार रामराज्य करुछंती जहा के बापूजी चाहूथिले से भारतर बापूजी थिले किंतु ये बेहोदर अर्थात सारा विश्वर बापूजी अटंती ये बेहोदर सेवा करुछंती एक कथा तुमे पिला मने ही जानिछ तुम मन को मध्यरे भी क्रमानुसार ही निशा रहुछ कि आमे रामराज्य स्थापन करिबो सरकारंकर तुमे सेवक अट तुमे दैवी सरकार तयारी करुछ तुमार भारत पई केते गर्व रहिछि तुमे जानिछ जे एहा सत्य जुगरे पवित्र भूमि थिला एबे पतित होइ जाइछि तुमे जानिछ एबे आमे गुप्तरे बाबांक द्वारा पुनर्बार पावन भूमि पा सुखधाम तयारी करुछु आमको श्रीमद मध्य गुप्तरे मिलुछि तुमे भारत सरकार पाहि करुछ तुमे श्रीमद अनुसारे भारतर सर्वोच्च सेवा निजर तन मन धन द्वारा करुछ କଂଗ୍ରେସ ମାନେ କେତେଥର ଜିଲାତି କଲେ, ତୁମକୁ ତ ଜିଲାତିକୁ ଯିବାର ଦରକାର ନାହିଁ। ତୁମର ତ ଏହା ହେଉଛି ରୁହାନି କଥା। ତୁମର ଲଢେଇ ମଧ୍ୟ ପାଞ୍ଚ ବିକାର ରୂପୀ ରାବଣ ସହିତ ହେଉଛି। ଯେଉଁ ରାବଣର ସାରା ପୃଥିବୀ ଉପରେ ଏବେ ରାଜତ୍ଵ ଚାଲିଛି, ଏହା ହେଉଛି ତୁମର ସେନାବାହିନୀ। ଲଙ୍କା ତ ଗୋଟିଏ ଛୋଟ ଦ୍ୱୀପ ଅଟେ। ଏ ସୃଷ୍ଟି ହେଉଛି ବିହୋଧର ଦ୍ୱୀପ। ତୁମେ ବିହୋଧ ବାବାଙ୍କର ଶ୍ରୀମତ ଅନୁସାରେ ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରୁଛ। ଏହା ତ ତୁମେ ଜାଣୁଛ ଯେ ଏହି ପତିତ ଦୁନିଆର ବିନାଶ ତ ହେବାର ଅଛି। ତୁମ୍ଭେମାନେ ଶିବଶକ୍ତି ଅଟ। ଏହି ଗୋପମାନେ ମଧ୍ୟ ଶିବଶକ୍ତି ଅଟନ୍ତି। ତୁମେ ଗୁପ୍ତ ରୀତିରେ ଭାରତର ବହୁତ ବଡ଼ ସେବା କରୁଛ। ଭବିଷ୍ୟତରେ ଏହି ବିଷୟ ସମସ୍ତଙ୍କୁ ଜଣା ପଡ଼ିବ। ତୁମର ହେଉଛି ଶ୍ରୀମତ ଅନୁସାରେ ରୁହାନି ସେବା। ତୁମେ ଗୁପ୍ତ ଅଟ। ଦେଶର ସରକାର ଏହା ଜାଣିନାହିଁ ଯେ ଏହି ବ୍ରହ୍ମା କୁମାର କୁମାରୀମାନେ ନିଜର ତନ ମନ ଧନ ଦ୍ୱାରା ଭାରତକୁ ସର୍ବଶ୍ରେଷ୍ଠ ସତ୍ୟ ଖଣ୍ଡରେ ପରିଣତ କରୁଛନ୍ତି। ଭାରତ ସତ୍ୟ ଖଣ୍ଡ ଥିଲା, ଏବେ ମିଥ୍ୟା ଖଣ୍ଡ ହୋଇଯାଇଛି। ସତ୍ୟ ତ କେବଳ ଜଣେ ବାପା ହିଁ ଅଟନ୍ତି। ଏହା ମଧ୍ୟ କୁହାଯାଏ ଯେ ଗଡ୍ ଇଜ୍ ଟ୍ରୁଥ, ଅର୍ଥାତ୍ ଭଗବାନ ସତ୍ୟ ଅଟନ୍ତି। ତୁମକୁ ଏବେ ନରରୁ ନାରାୟଣ ହେବାର ସତ୍ୟ ଶିକ୍ଷା ଦେଉଛନ୍ତି। ବାବା କହୁଛନ୍ତି, କଳ୍ପ ପୂର୍ବେ ମଧ୍ୟ ତୁମକୁ ନରରୁ ନାରାୟଣ କରିଥିଲେ। ରାମାୟଣରେ ତ କଣ କଣ କଥା ସବୁ ଲେଖିଦେଇଛନ୍ତି। କହୁଛନ୍ତି, ରାମ ବାନର ସେନା ନେଇଥିଲେ, ତୁମେ ହିଁ ପ୍ରଥମେ ବାନର ସଦୃଶ ଥିଲ। ଗୋଟିଏ ସୀତାଙ୍କର ତ କଥା ନୁହେଁ। ବାବା ବୁଝାଉଛନ୍ତି, ମୁଁ କିପରି ରାବଣ ରାଜ୍ୟର ବିନାଶ କରାଇ ରାମ ରାଜ୍ୟ ସ୍ଥାପନ କରୁଛି। ଏଥିରେ କୌଣସି କଷ୍ଟ କରିବାର କଥା ନାହିଁ। ସେମାନେ ତ କେତେ ଖର୍ଚ୍ଚ କରୁଛନ୍ତି, ରାବଣର ପ୍ରତିମା ତିଆରି କରି ପୁଣି ତାକୁ ଜଳାଉଛନ୍ତି, କିଛି ବି ବୁଝୁନାହାନ୍ତି। ବଡ ବଡ ଲୋକମାନେ ସବୁ ଦେଖିବାକୁ ଯାଆନ୍ତି, ବିଦେଶମାନଙ୍କୁ ମଧ୍ୟ ଦେଖାନ୍ତି, କିନ୍ତୁ କିଛି ବି ବୁଝନ୍ତି ନାହିଁ। ଏବେ ବାବା ବୁଝାଉଛନ୍ତି, ତେଣୁ ତୁମ ପିଲାମାନଙ୍କର ମନ ଭିତରେ ଉମଙ୍ଗୁଷା ରହିଛି କି ଆମେ ଭାରତର ପ୍ରକୃତ ଆତ୍ମିକ ସେବା କରୁଛୁ, ଆଉ ସାରା ଦୁନିଆ ରାବଣ ମତରେ ଅଛି, ତୁମେ ରାମଙ୍କର ଶ୍ରୀମତରେ ଅଛ। ରାମ କୁହ ବା ଶିବ କୁହ, ନାମ ତ ବହୁତ ରଖିଦେଇଛନ୍ତି। ତୁମେ ସନ୍ତାନମାନେ ଶ୍ରୀମତଙ୍କୁ ଅନୁସରଣ କରୁଥିବା ଭାରତର ଅତି ମୂଲ୍ୟବାନ ସେବକ ଅଟ। କହୁଛନ୍ତି ଯେ ହେ ପତିତ ପାବନ, ଆସି ଆମକୁ ପବିତ୍ର କର। ତୁମେ ଜାଣିଛ ଯେ ସତ୍ୟ ଯୁଗରେ ଆମକୁ କେତେ ସୁଖ ମିଳୁଛି, ଅଚଳାଚଳ ସମ୍ପତ୍ତି ମିଳୁଛି। ସେଠାରେ ମୋଟାମୋଟି ଆୟୁଷ ମଧ୍ୟ କେତେ ଅଧିକ ରହିଥାଏ। ସେମାନେ ସମସ୍ତେ ଯୋଗୀ ଅଟନ୍ତି, ଆଉ ଏଠାରେ ସମସ୍ତେ ଭୋଗୀ ଅଟନ୍ତି। ସେମାନେ ପାପନ, ଏମାନେ ପତିତ। କେତେ ରାତି ଦିନର ଅନ୍ତର ରହିଛି। କୃଷ୍ଣଙ୍କୁ ମଧ୍ୟ ଯୋଗୀ କହୁଛନ୍ତି, ମହାତ୍ମା ମଧ୍ୟ କହୁଛନ୍ତି, କିନ୍ତୁ ସିଏ ତ ପ୍ରକୃତ ସତ୍ୟ ମହାତ୍ମା ଅଟନ୍ତି। ତାଙ୍କର ତ ମହିମାରେ ଗାୟନ କରାଯାଏ, ସର୍ବଗୁଣ ସମ୍ପନ୍ନ, କାରଣ ତାଙ୍କର ଆତ୍ମା ଓ ଶରୀର ଉଭୟ ପବିତ୍ର ଅଟେ। ସନ୍ନ୍ୟାସୀମାନେ ତ ଗୃହସ୍ଥୀମାନଙ୍କ ନିକଟରେ ବିକାର ଦ୍ୱାରା ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହୋଇଥାନ୍ତି। ଏହି କଥା ଏବେ ତୁମ୍ଭମାନଙ୍କୁ ବାବା ବୁଝାଉଛନ୍ତି। ବର୍ତ୍ତମାନ ମନୁଷ୍ୟମାନେ ତ ନୀତିଭ୍ରଷ୍ଟ, ଅସାଧୁ, ଦୁଃଖୀ ଅଟନ୍ତି। ସତ୍ୟ ଯୁଗରେ ଦେଖ କିପରି ଥିଲେ, ଧାର୍ମିକ ନୀତିନିଷ୍ଠ ଥିଲେ, 100% ଧନବାନ ଥିଲେ, ସଦା ସୁଖରେ ରହୁଥିଲେ। ତେବେ ଦେଖ କେତେ ରାତି ଦିନର ଅନ୍ତର ହୋଇଗଲା, ଏହା ତୁମେ ସଠିକ ରୂପେ ଜାଣିଛ। ଏହା କଣ କାହାକୁ ଶୁଣା ଅଛି କି ଭାରତ ସ୍ୱର୍ଗରୁ ନର୍କ କିପରି ହୋଇଛି? ଲକ୍ଷ୍ମୀ ନାରାୟଣଙ୍କ ପୂଜା କରୁଛନ୍ତି, ମନ୍ଦିର ନିର୍ମାଣ କରୁଛନ୍ତି, କିନ୍ତୁ କିଛି ବୁଝୁନାହାନ୍ତି। ବାବା ବୁଝାଉଛନ୍ତି, ଯେଉଁମାନେ ବହୁତ ଉଚ୍ଚ ପଦରେ ଅଛନ୍ତି, ବିଡ଼ଲାଙ୍କୁ ମଧ୍ୟ ବୁଝାଇ ପାରିବ ଏହି ଲକ୍ଷ୍ମୀ ନାରାୟଣ ଏହି ପଦ କିପରି ପାଇଲେ। ଏମାନେ ଏଭଳି କି ଶ୍ରେଷ୍ଠ କର୍ମ କରିଥିଲେ ଯେ ତାଙ୍କର ମନ୍ଦିର ତିଆରି କରିଛନ୍ତି। ଦେବୀ ଦେବତାଙ୍କ କର୍ତ୍ତବ୍ୟକୁ ନ ଜାଣି ପୂଜା କରିବା ମଧ୍ୟ ପଥର ପୂଜା ଅଥବା କଣ୍ଢେଇ ପୂଜା କରିବା ସହିତ ସମାନ ହୋଇଗଲା। ଅନ୍ୟ ଧର୍ମାବଲମ୍ବୀମାନେ ତ ଜାଣନ୍ତି ଖ୍ରୀଷ୍ଟ ଅମୁକ ସମୟରେ ଆସିଥିଲେ, ପୁଣି ଆସିବେ। ତେବେ ତୁମ ସନ୍ତାନମାନଙ୍କର କେତେ ରୁହାନି ଗୁପ୍ତ ଅଭିମାନ ରହିବା ଉଚିତ, ଆତ୍ମା ଖୁସି ହେବା ଉଚିତ। ଅଧାକାଳ୍ପ ଦେହ ଅଭିମାନୀ ହୋଇଛ, ଏବେ ବାବା କହୁଛନ୍ତି ଅଶରୀର ହୁଅ, ନିଜକୁ ଆତ୍ମା ବୋଲି ଭାବ। ଆମର ଆତ୍ମା ବାବାଙ୍କ ଠାରୁ ଶୁଣୁଛି, ଅନ୍ୟ ସତ୍ସଙ୍ଗ ମାନଙ୍କରେ କେବେ ଏପରି ଭାବିବେ ନାହିଁ। ଏହି ଆତ୍ମିକ ପିତା ଆତ୍ମା ମାନଙ୍କୁ ବସି ବୁଝାଉଛନ୍ତି, ଆତ୍ମା ହିଁ ସବୁ କିଛି ଶୁଣୁଛି ନା। ଆତ୍ମା କହୁଛି ମୁଁ ପ୍ରଧାନମନ୍ତ୍ରୀ ଅଟେ, ଅମୁକ ଅଟେ। ଆତ୍ମା ଏହି ଶରୀର ଦ୍ଵାରା କହିଲା ଯେ ମୁଁ ପ୍ରଧାନମନ୍ତ୍ରୀ ଅଟେ। ଏବେ ତୁମେ କହୁଛ ମୁଁ ଆତ୍ମା ପୁରୁଷାର୍ଥ କରି ସ୍ୱର୍ଗର ଦେବୀ ଦେବତା ହେଉଛି। ମୁଁ ଆତ୍ମା, ଏହା ମୋର ଶରୀର ଅଟେ। ଦେହି ଅଭିମାନୀ ହେବାରେ ହିଁ ବହୁତ ମେହନତ ଲାଗିଥାଏ, ଘଡ଼ି ଘଡ଼ି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଉଥାଅ, ତେବେ ବିକର୍ମ ବିନାଶ ହୋଇଯିବ। ତୁମେ ହେଉଛ ଶ୍ରେଷ୍ଠ ଆଜ୍ଞାକାରୀ ସେବକ, ଗୁପ୍ତ ରୀତିରେ କର୍ତ୍ତବ୍ୟ କରୁଛ, ତେଣୁ ନିଶା ମଧ୍ୟ ଗୁପ୍ତରେ ରହିବା ଦରକାର। ଆମେ ହେଉଛୁ ସରକାରଙ୍କର ଆତ୍ମିକ ସେବକ, ଭାରତକୁ ସ୍ୱର୍ଗ କରୁଛୁ। ବାପୁଜୀ ମଧ୍ୟ ଚାହୁଁଥିଲେ ନୂଆ ଦୁନିଆରେ ନୂଆ ଭାରତ ହେଉ, ନୂଆ ଦିଲ୍ଲୀ ହେଉ। ଏବେ ନୂଆ ଦୁନିଆ ତ ନାହିଁ, ଏହି ପୁରୁଣା ଦିଲ୍ଲୀ ଶ୍ମଶାନ ହୋଇଯାଇଛି, ପୁଣି ପରିସ୍ଥାନ ହେବାର ଅଛି। ଏବେ ଏହାକୁ ପରିସ୍ଥାନ କୁହାଯିବ ନାହିଁ, ନୂଆ ଦୁନିଆରେ ପରିସ୍ଥାନ ନୂଆ ଦିଲ୍ଲୀ ତୁମେ ହିଁ ତିଆରି କରୁଛ। ଏହା ବହୁତ ବୁଝିବାର କଥା, ଏହି କଥା ଭୁଲିବା ଉଚିତ ନୁହେଁ। ଭାରତକୁ ପୁନର୍ବାର ସୁଖଧାମ କରିବା କେତେ ଶ୍ରେଷ୍ଠ କାର୍ଯ୍ୟ ଅଟେ। ଡ୍ରାମା ପ୍ଲାନ ଅନୁସାରେ ସୃଷ୍ଟିକୁ ପୁରୁଣା ହେବାର ହିଁ ଅଛି, ଏହା ଦୁଃଖଧାମ ଅଟେ ନା। ଦୁଃଖ ହର୍ତ୍ତା ସୁଖକର୍ତ୍ତା ଏକମାତ୍ର ବାବାଙ୍କୁ ହିଁ କୁହାଯାଏ। ତୁମେ ଜାଣିଛ ଯେ ବାବା 5000 ବର୍ଷ ପରେ ଆସି ଦୁଃଖୀ ଭାରତକୁ ସୁଖୀ କରୁଛନ୍ତି, ସୁଖ ବି ଦେଉଛନ୍ତି ଏବଂ ଶାନ୍ତି ମଧ୍ୟ ଦେଉଛନ୍ତି। ମନୁଷ୍ୟ କହୁଛନ୍ତି ଯେ ମନକୁ ଶାନ୍ତି କିପରି ମିଳିବ, ତେବେ ଶାନ୍ତି ତ ଶାନ୍ତିଧାମ ସୁଇଟ୍ ହୋମରେ ମିଳିବ। ତାହାକୁ କୁହାଯାଏ ଶାନ୍ତିଧାମ, ଯେଉଁଠି ଶବ୍ଦ ନାହିଁ ଦୁଃଖ ନାହିଁ, ସେଠାରେ ସୂର୍ଯ୍ୟ ଚନ୍ଦ୍ର ଆଦି ମଧ୍ୟ ନଥାନ୍ତି। ଏବେ ତୁମ ସନ୍ତାନ ମାନଙ୍କୁ ଏହି ସମସ୍ତ ଜ୍ଞାନ ମିଳିଛି, ବାବା ମଧ୍ୟ ଆସି ଆଜ୍ଞାକାରୀ ସେବକ ହୋଇଛନ୍ତି ନା। କିନ୍ତୁ ବାବାଙ୍କୁ ତ ବିଲକୁଲ ଜାଣନ୍ତି ହିଁ ନାହିଁ, ସମସ୍ତଙ୍କୁ ମହାତ୍ମା କହି ଦେଉଛନ୍ତି। ବର୍ତ୍ତମାନ ମହାନ ଆତ୍ମା ତ ସ୍ୱର୍ଗ ଦୁନିଆ ବ୍ୟତୀତ ଆଉ କେଉଁଠାରେ ହୋଇପାରିବେ ନାହିଁ। ସେଠାରେ ଆତ୍ମା ମାନେ ପବିତ୍ର ଥାନ୍ତି, ପବିତ୍ର ଥାନ୍ତି, ତେଣୁ ଶାନ୍ତି ସମୃଦ୍ଧି ମଧ୍ୟ ଥାଏ। ଏବେ ପବିତ୍ରତା ନାହିଁ ତ କିଛି ବି ନାହିଁ, ପବିତ୍ରତାର ହିଁ ମାନ ରହିଛି। ଦେବତା ମାନେ ପବିତ୍ର ଅଟନ୍ତି, ସେଥିପାଇଁ ତ ତାଙ୍କ ନିକଟରେ ମୁଣ୍ଡ ନୁଆଇଥାନ୍ତି। ପବିତ୍ରକୁ ପାବନ, ପବିତ୍ରକୁ ପତିତ କୁହାଯାଏ। ଇଏ ହେଉଛନ୍ତି ସାରା ବିଶ୍ୱର ବେହଦର ବାପୁଜୀ, ଏପରି ତ ମେୟରଙ୍କୁ ମଧ୍ୟ ସିଟି ଫାଦର ବା ନଗର ପିତା କୁହାଯାଏ। ସେଠାରେ ଏହିପରି କିଛି କଥା ହେବ ନାହିଁ, ସେଠାରେ ତ ନିୟମାନୁସାରେ ରାଜ୍ୟ ଚାଲେ, ଡାକିଥାନ୍ତି ମଧ୍ୟ ହେ ପତିତ ପାବନ ଆସ। ଏବେ ବାବା କହୁଛନ୍ତି ପବିତ୍ର ହୁଅ, ତେବେ କହୁଛନ୍ତି ଏହା କିପରି ହେବ, ପୁଣି ସନ୍ତାନ କିପରି ଜନ୍ମ ହେବେ, ସୃଷ୍ଟିର ବୃଦ୍ଧି କିପରି ହେବ। ସେମାନଙ୍କୁ ଏହା ଜଣା ନାହିଁ ଯେ ଲକ୍ଷ୍ମୀ ନାରାୟଣ ସମ୍ପୂର୍ଣ୍ଣ ପବିତ୍ର ଥିଲେ। ତୁମ ସନ୍ତାନ ମାନଙ୍କୁ କେତେ ବିରୋଧ ସହନ କରିବାକୁ ପଡୁଛି, କଳ୍ପ ପୂର୍ବେ ଡ୍ରାମାରେ ଯାହା ହୋଇଥିଲା ତାହାର ପୁନରାବୃତ୍ତି ହେଉଛି। ଏପରି ନୁହେଁ ଯେ ଡ୍ରାମାରେ ଯଦି ଥିବ ତେବେ ମିଳିବ, ଏହା କହି ଅଟକି ଯିବାର ଅଛି। ସ୍କୁଲରେ ଏପରି ବସି ରହିଲେ କଣ କେହି ପାସ୍ ହୋଇଯିବେ। ପ୍ରତ୍ୟେକ ଜିନିଷ ପାଇଁ ମନୁଷ୍ୟମାନଙ୍କର ପୁରୁଷାର୍ଥ ଚାଲିଥାଏ, ବିନା ପୁରୁଷାର୍ଥରେ ପାଣି ବି ମିଳିପାରିବ ନାହିଁ। ସେକେଣ୍ଡ ପ୍ରତି ସେକେଣ୍ଡ ଯେଉଁ ପୁରୁଷାର୍ଥ ଚାଲେ ତାହା ପ୍ରାରାର୍ଥ ପାଏ। ଏଠାରେ ବେହଦର ସୁଖ ପାଇ ବେହଦର ପୁରୁଷାର୍ଥ କରିବାର ଅଛି। ବର୍ତ୍ତମାନ ହେଉଛି ବ୍ରହ୍ମାଙ୍କର ରାତି, ଯାହାକି ବ୍ରାହ୍ମଣ ମାନଙ୍କର ବି ରାତି, ପୁଣି ବ୍ରାହ୍ମଣ ମାନଙ୍କର ଦିନ ହେବ। ଶାସ୍ତ୍ରରେ ମଧ୍ୟ ପଢୁଥିଲେ କିନ୍ତୁ କିଛି ବୁଝୁନଥିଲେ। ଏହି ବ୍ରହ୍ମା ବାପା ନିଜେ ବସି ରାମାୟଣ ଭାଗବତ ଆଦି ଶୁଣାଉଥିଲେ, ପଣ୍ଡିତ ହୋଇ ବସୁଥିଲେ। ଏବେ ବୁଝୁଛନ୍ତି ତାହା ତ ହେଉଛି ଭକ୍ତି ମାର୍ଗ। ଭକ୍ତି ଅଲଗା, ଜ୍ଞାନ ହେଉଛି ଅଲଗା ଜିନିଷ। ବାବା କହୁଛନ୍ତି ତୁମେ ସବୁ କାମ ଅଗ୍ନିରେ ପଡି କଳା ହୋଇଯାଇଛ। କୃଷ୍ଣକୁ ମଧ୍ୟ ଶ୍ୟାମ ସୁନ୍ଦର କୁହନ୍ତି ନା। ପୂଜାରୀ ମାନେ ଅନ୍ଧଶ୍ରଦ୍ଧାଳୁ ଅଟନ୍ତି। କେତେ ଭୂତ ପୂଜା ଚାଲିଛି। ଶରୀରର ପୂଜା ଅର୍ଥାତ ପାଞ୍ଚ ତତ୍ତ୍ୱର ପୂଜା ହୋଇଗଲା। ଏହାକୁ କୁହାଯାଏ ବ୍ୟଭିଚାରୀ ପୂଜା। ପ୍ରଥମେ ଭକ୍ତି ଅବ୍ୟଭିଚାରୀ ଥିଲା, ଏକମାତ୍ର ଶିବଙ୍କର ହିଁ ପୂଜା ହେଉଥିଲା। ଏବେ ତ ଦେଖ କି ପୂଜା ସବୁ ହୋଇ ଚାଲିଛି। ବାବା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ଦେଖାଇଥାନ୍ତି, ଜ୍ଞାନ ମଧ୍ୟ ବୁଝାଉଛନ୍ତି, ଆମକୁ କଣ୍ଟାରୁ ଫୁଲ କରୁଛନ୍ତି। ସ୍ୱର୍ଗକୁ ଫୁଲର ବଗିଚା କୁହାଯାଏ। କରାଚିରେ ଜଣେ ମୁସଲମାନ ଜଗୁଆଳି ରହୁଥିଲା। ସିଏ ମଧ୍ୟ ଧ୍ୟାନରେ ଯାଉଥିଲା, କହୁଥିଲା ଯେ ମୁଁ ସ୍ୱର୍ଗକୁ ଗଲି, ଖୁଦା ଈଶ୍ୱର ମୋତେ ଫୁଲ ଦେଲେ। ତାକୁ ବହୁତ ମଜା ଲାଗୁଥିଲା। ଆଶ୍ଚର୍ଯ୍ୟ ଅଟେ ନା, ଦୁନିଆରେ ତ ସପ୍ତାଶ୍ଚର୍ଯ୍ୟ କହୁଛନ୍ତି, ବାସ୍ତବରେ ସ୍ୱର୍ଗ ହେଉଛି ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟ। ଏହା କାହାକୁ ବି ଜଣା ନାହିଁ। ତୁମକୁ କେତେ ଫାର୍ଷ୍ଟ କ୍ଲାସ ଜ୍ଞାନ ମିଳିଛି, ତୁମର କେତେ ଖୁସି ହେବା ଦରକାର। ବାପଦାଦା ସର୍ବୋଚ୍ଚ ଅଟନ୍ତି କିନ୍ତୁ କେତେ ସାଧାରଣ ରହୁଛନ୍ତି। ବାପାଙ୍କର ହିଁ ମହିମା ଗାନ କରାଯାଏ, ସେ ନିରାକାର ନିରହଙ୍କାରୀ ଅଟନ୍ତି। ବାବାଙ୍କୁ ତ ଆସି ସେବା କରିବାର ଅଛି ନା। ପିତା ସର୍ବଦା ସନ୍ତାନ ମାନଙ୍କର ସେବା କରି ତାଙ୍କୁ ଧନ ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ତ ଅବସ୍ଥାକୁ ଚାଲି ଯାଆନ୍ତି, ସନ୍ତାନ ମାନଙ୍କୁ ମୁଣ୍ଡରେ ବସାନ୍ତି। ତୁମେ ସନ୍ତାନ ମାନେ ବିଶ୍ୱର ମାଲିକ ହେଉଛ। ସୁଇଟ ହୋମ କୁ ଯାଇ ପୁଣି ଆସି ସୁଇଟ ରାଜପଦ ନେବ। ବାବା କହୁଛନ୍ତି ମୁଁ ତ ରାଜା ହେବି ନାହିଁ, ପ୍ରକୃତ ନିଷ୍କାମ ସେବାଧାରିତ ଏକମାତ୍ର ବାପା ହିଁ ଅଟନ୍ତି। ତେବେ ସନ୍ତାନ ମାନଙ୍କର କେତେ ଖୁସି ରହିବା ଉଚିତ, କିନ୍ତୁ ମାୟା ଭୁଲାଇ ଦେଉଛି। ଏତେ ଶ୍ରେଷ୍ଠ ବାପଦାଦାଙ୍କୁ କଣ ଭୁଲିଯିବା ଉଚିତ କି? ଜେଜେବାପାଙ୍କର ସମ୍ପତ୍ତିକୁ ନେଇ ନାତିମାନଙ୍କ ମନରେ କେତେ ଅଭିମାନ ରହିଥାଏ। ତୁମକୁ ତ ଶିବାବା ମିଳିଛନ୍ତି, ସମ୍ପତ୍ତି ତାଙ୍କର ଅଟେ। ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ଦୈବୀ ଗୁଣ ଧାରଣ କର, ଆସୁରୀ ଗୁଣକୁ ବାହାର କରିଦେବା ଉଚିତ। ଗାଉଛନ୍ତି ମଧ୍ୟ ମୁଁ ନିର୍ଗୁଣ, ମୋର କିଛି ଗୁଣ ନାହିଁ। ଗୋଟିଏ ନିର୍ଗୁଣ ସଂସ୍ଥା ମଧ୍ୟ ରହିଛି, ଏବେ ଏହାର ଅର୍ଥ ତ କେହି ବୁଝି ନାହାନ୍ତି। ନିର୍ଗୁଣ ଅର୍ଥାତ କିଛି ଗୁଣ ନାହିଁ, କିନ୍ତୁ ସେମାନେ କଣ ଏକଥା ବୁଝୁଛନ୍ତି? ତୁମ ସନ୍ତାନ ମାନଙ୍କୁ ବାବା ଗୋଟିଏ କଥା ବୁଝାଉଛନ୍ତି, କୁହ ଆମେ ତ ଭାରତର ସେବାରେ ଅଛୁ, ଯିଏ ସମସ୍ତଙ୍କର ବାପୁଜୀ ଅଟନ୍ତି ଆମେ ତାଙ୍କର ଶ୍ରୀମଦରେ ଚାଲୁଛୁ, ଶ୍ରୀମଦ ଭଗବତ ଗୀତାର ଗାୟନ ରହିଛି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଯେପରି ଉଚ୍ଚରୁ ଉଚ୍ଚ ବାପଦାଦା ଅତି ସାଧାରଣ ଭାବରେ ରହୁଛନ୍ତି, ସେହିପରି ବହୁତ ବହୁତ ସାଧାରଣ ନିରାକାରୀ ଏବଂ ନିରହଙ୍କାରୀ ହୋଇ ରହିବାକୁ ହେବ। ବାବାଙ୍କ ଦ୍ୱାରା ଯେଉଁ ଫାର୍ଷ୍ଟ କ୍ଲାସ ଅର୍ଥାତ୍ ଶ୍ରେଷ୍ଠ ଜ୍ଞାନ ମିଳିଛି ତାହାର ଚିନ୍ତନ କରିବାକୁ ହେବ। ନମ୍ବର ଦୁଇ, ଡ୍ରାମା ଯାହାର କି ଅବିକଳ ପୁନରାବୃତ୍ତି ହେଉଛି, ଏଥିରେ ବିହୋଦର ପୁରୁଷାର୍ଥ କରି ବିହୋଦର ସୁଖ ପ୍ରାପ୍ତି କରିବାକୁ ହେବ। କେବେ ବି ଡ୍ରାମା କହି ଅଟକି ଯିବାର ନାହିଁ, ପ୍ରାରବ୍ଧ ପାଇବା ପାଇଁ ପୁରୁଷାର୍ଥ ନିଶ୍ଚିନ୍ତ କରିବାକୁ ହେବ। ବରଦ ଅବ୍ୟକ୍ତ ସ୍ୱରୂପର ସାଧନା ଦ୍ୱାରା ଶକ୍ତିଶାଳୀ ବାତାବରଣ ସୃଷ୍ଟି କରୁଥିବା ଅବ୍ୟକ୍ତ ଫରିସ୍ତା ଭବ। ବାତାବରଣକୁ ଶକ୍ତିଶାଳୀ କରିବାର ସାଧନ ହେଲା ନିଜର ଅବ୍ୟକ୍ତ ସ୍ୱରୂପର ସାଧନା। ତେଣୁ ଏଥିପ୍ରତି ବାରମ୍ବାର ଧ୍ୟାନ ଦେବାକୁ ହେବ। କାହିଁକି ନା ଯେଉଁ କଥା ପାଇଁ ସାଧନା କରିବାକୁ ପଡେ ସେହି କଥା ପ୍ରତି ସର୍ବଦା ଧ୍ୟାନ ରହିଥାଏ। ତେଣୁ ଅବ୍ୟକ୍ତ ରୂପର ସାଧନାର ଅର୍ଥ ହେଲା ବାରମ୍ବାର ଧ୍ୟାନ ଦେବାର ତପସ୍ୟା କରିବା। ସେଥିପାଇଁ ଅବ୍ୟକ୍ତ ଫରିସ୍ତା ଭବର ବରଦାନକୁ ସ୍ମୃତିରେ ରଖି ଶକ୍ତିଶାଳୀ ବାୟୁମଣ୍ଡଳ ସୃଷ୍ଟି କରିବାର ତପସ୍ୟା କର। ଏହାଦ୍ୱାରା ତୁମ ସମ୍ମୁଖକୁ ଯିଏ ବି ଆସିବ ସେ ବ୍ୟକ୍ତ ଏବଂ ବ୍ୟର୍ଥ କଥାବାର୍ତ୍ତା ଠାରୁ ଉର୍ଦ୍ଧକୁ ଚାଲିଯିବ। ସ୍ଲୋଗାନ ସର୍ବଶକ୍ତିମାନ ବାପାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ନିଜର ଏକାଗ୍ରତାର ଶକ୍ତିକୁ ବଢ଼ାଅ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଯେପରି ନିଜର ସ୍ଥୂଳ କାର୍ଯ୍ୟକ୍ରମ ଗୁଡିକୁ ଦିନଚର୍ଯ୍ୟା ମୁତାବକ ନିର୍ଦ୍ଧାର୍ଯ୍ୟ କରୁଛ ସେହିପରି ନିଜର ମାନସିକ ସମର୍ଥ ସ୍ଥିତିର କାର୍ଯ୍ୟକ୍ରମକୁ ମଧ୍ୟ ନିର୍ଦ୍ଧାର୍ଯ୍ୟ କର। କାହିଁକି ନା ଯେତେ ଯେତେ ତୁମେ ନିଜର ମନ ବୁଦ୍ଧିକୁ ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ ସେହି ଅନୁସାରେ ମନକୁ ଅପସେଟ୍ ହେବା ପାଇଁ ଅର୍ଥାତ୍ ହଲଚଲ ହେବା ପାଇଁ ମଧ୍ୟ ସମୟ ମିଳିବ ନାହିଁ। ତେବେ ମନ ଯଦି ସର୍ବଦା ସେଟ୍ ରହିଥିବ ଅର୍ଥାତ୍ ଏକାଗ୍ର ରହିଥିବ ତେବେ ତାହାଦ୍ୱାରା ଆପେ ଆପେ ଚାରିଆଡ଼େ ଶୁଦ୍ଧ ପ୍ରକମ୍ପନ ଖେଳି ଯାଇଥାଏ ଏବଂ ଆପେ ଆପେ ସେବା ହୋଇଥାଏ। ଆଚ୍ଛା ଶାନ୍ତି।